ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଇସ୍ପାତ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦେଶର ଇସ୍ପାତ କ୍ଷେତ୍ରକୁ ସୁଦୃଢ଼ କରୁଛି, କହିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ। ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ସାଧାରଣ ଲୋକଙ୍କୁ ଘର ଯୋଗାଇ ଦେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଶପଥ ଗ୍ରହଣ କଲେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଆସନ୍ତାକାଲି ଅନୁଷ୍ଠିତ ହେବ ବୈଠକ। ଇସ୍ପାତ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି। ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇ ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି, ସୁଦୃଢ଼ ଭିତ୍ତିଭୂମି ଏବଂ ଇସ୍ପାତ କ୍ଷେତ୍ର ପାଇଁ ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଦେଶକୁ ବୈଷୟିକ ସ୍ତରରେ ଅଧିକ ଗତିଶୀଳ କରିପାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ କୃତ୍ରିମ ବୁଦ୍ଧିମତା ତଥା ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଦେଶର ଇସ୍ପାତ କ୍ଷେତ୍ର ଅଧିକ ସଶକ୍ତ ହୋଇଛି। ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି, କଞ୍ଚାମାଲ ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ପ୍ରୟାସ ଜାରି ରହିଛି। ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇସ୍ପାତ କ୍ଷେତ୍ରରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପ ଦେଶର ଇସ୍ପାତ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ଇସ୍ପାତ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେ କହିଛନ୍ତି, ଭାରତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ବୃହତ୍ତମ ଇସ୍ପାତ ବଜାରର ମାନ୍ୟତା ପାଇଛି। କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍ ଚିନ୍ତନ ଶିବିରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବରେ ଇସ୍ପାତ ବିଭାଗ ସଚିବ ହେମନ୍ତ ଶର୍ମା ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହାର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ରାଷ୍ଟ୍ର ନିର୍ମାଣରେ ଘରୋଇ ଇସ୍ପାତ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର, ସହଯୋଗ ଏବଂ ରଣନୀତିକ ସମନ୍ୱୟ ପାଇଁ ଏକ ମଞ୍ଚ ଭାବରେ ପରିକଳ୍ପନା କରାଯାଇଛି। ରାଜ୍ୟ ସରକାର ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 14 ଲକ୍ଷରୁ 50 ଲକ୍ଷ ଟଙ୍କା ମଧ୍ୟରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ। ପ୍ରାଥମିକ ଭାବେ ବସ୍ତି ବାସିନ୍ଦାଙ୍କୁ ଗୃହ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ରାଜଧାନୀରେ ବାସଗୃହ ଯୋଗାଇ ଦିଆଯିବ। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ୱଳ୍ପ ମୂଲ୍ୟରେ ବାସଗୃହ କିଣିବା ପାଇଁ ସକ୍ଷମ, କିନ୍ତୁ ଆବଶ୍ୟକ ସଂଖ୍ୟକ ଗୃହ ନଥିବାରୁ ସେମାନେ ବାଧ୍ୟ ହୋଇ ବିଭିନ୍ନ ବସ୍ତିରେ ରହୁଛନ୍ତି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ 90ଟି ଘର ପ୍ରସ୍ତୁତ ହୋଇସାରିଛି ଓ ଖୁବ୍ ଶୀଘ୍ର ସେଗୁଡ଼ିକ ଆବଶ୍ଚନ କରାଯିବ। ପ୍ରାଥମିକତା ଭିତ୍ତିରେ ବସ୍ତିବାସିନ୍ଦାଙ୍କୁ ଗୃହ କ୍ରୟ ଲାଗି ସୁଯୋଗ ଦିଆଯିବ। ଆବଶ୍ୟକ ଫର୍ମ ପୂରଣ କରି ଆବେଦନ କରିବା ପରେ ଲଟେରୀ ମାଧ୍ୟମରେ ଚୟନ କରାଯାଇ ଘର ଯୋଗାଇ ଦିଆଯିବ। 2 BHK ବର୍ଗର ଘର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆବେଦନକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଡିଏ ଏବଂ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଅଧୀନରେ ସ୍ୱଳ୍ପ ମୂଲ୍ୟରେ ଗୃହ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି।
ଗୋଟେ 90ଟି ଘର ଆମେ ପାଇଲଟ୍ ଆକାରରେ ବନେଇ ସାରିଛୁ, ଖୁବ୍ ଜଲ୍ଦି ତାର ଏସ୍ଓପି ବନାଉଛୁ। ଯେଉଁମାନେ ବସ୍ତି ଅଞ୍ଚଳରେ ଅଛନ୍ତି, ମୁଁ ଚାହୁଁଛି ଆଗେ ସେମାନଙ୍କ ଭିତରେ ଆମେ ଗୋଟେ ଦେଖିବା କେତେ ଲୋକ 14 ଲକ୍ଷ ଟଙ୍କା ଭିତରେ ଘର ନେଇପାରିବେ, ସେଭଳିଆ ଆଗେ ଆମେ ଗୋଟେ ତାଙ୍କ ଭିତରେ ଫର୍ମ ଦବୁ, ଆପ୍ଲାଏ କରିବେ, ଆମେ ଲଟେରୀ ସିଷ୍ଟମରେ ଦବୁ। ଇଏ ଦେଲା ପରେ କେତେ ଲୋକ ଆପ୍ଲାଏ କରୁଛନ୍ତି ସେଇ ହିସାବରେ ଆମେ ଘର କରିବୁ। ଆମେ ଏବେ ନିଷ୍ପତ୍ତି ନେଇଛୁ, ବିଡିଏରେ ହଉ ବା ହାଉସିଂ ବୋର୍ଡରେ ହଉ, ଆମେ ଆଉ ଜାଗା ଦେବୁ ନାହିଁ, ଘର ଲୋ କଷ୍ଟରେ କରିକି ଲୋକଙ୍କୁ ଘର ଯୋଗାଇ ଦେବୁ। ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଅଲଗା କରାହଉଛି, ସେମାନେ ବି ଚାହିଁଲେ ଆମେ ତାଙ୍କ ପାଇଁ ରିଜର୍ଭ ରଖିବୁ, କିଛି ଘର ମଧ୍ୟ ସେମାନଙ୍କୁ ଦେବୁ।
ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସହରାଞ୍ଚଳରେ ବୃଦ୍ଧି ପାଉଥିବା ବସ୍ତି ଅଞ୍ଚଳ ବନ୍ଦ କରିବା ଏବଂ ଜୀବନଧାରଣର ମାନ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥପାଠ କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସଦ୍ୟ ସମାପ୍ତ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ଢୋଲକିଆ 83,000 ଅଧିକ ଭୋଟ୍ରେ ବିଜୟୀ ହୋଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 80% ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ୟୁନିଫର୍ମ ଯୋଗାଇ ଦେବାରେ ବିଳମ୍ବ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, କେତେକ ସ୍ଥାନରେ ୟୁନିଫର୍ମ ଯୋଗାଇ ଦେବାରେ ବିଳମ୍ବ ହୋଇଥିବାରୁ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୟୁନିଫର୍ମ ଯୋଗାଇ ଦେବା ଦାୟିତ୍ୱକୁ ବାତିଲ କରାଯାଇଛି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଖୁବ୍ ଶୀଘ୍ର ୟୁନିଫର୍ମ ପ୍ରସ୍ତୁତି ପାଇଁ ଅନ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ। ପୂର୍ବରୁ ୟୁନିଫର୍ମ ଯୋଗାଇ ଦେବା ଲାଗି ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଯେଉଁ ସଂସ୍ଥାଗୁଡ଼ିକ ଖିଲାପ କରିଛନ୍ତି ସେଗୁଡ଼ିକୁ ଦାୟିତ୍ୱରୁ ଅନ୍ତର କରାଯିବ। ଅନ୍ୟପକ୍ଷରେ ୟୁନିଫର୍ମ ଯୋଗାଇ ଦେବା କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଆଲୋଚନା କରାଯିବ। ସେହିପରି ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସମେତ ପ୍ରକଳ୍ପ, ସାଂସ୍କୃତିକ ଓ ବୈଷୟିକ ସବ୍କମିଟିର ବିବରଣୀ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ, ଅନ୍ନକ୍ଷେତ୍ର ନିର୍ମାଣ, ହୋମଯଜ୍ଞ ଓ ନାମଯଜ୍ଞ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରାଯିବ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ପ୍ରତିଭା ଚିହ୍ନଟ ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଲ୍ୟ ବିବାହ ଓ ତଦ୍ଜନିତ ସମସ୍ୟା ଏବଂ ନିରାକରଣ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ର, ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ 687 ଜଣ ଦିବ୍ୟାଙ୍ଗଙ୍କୁ ଡାକ୍ତରମାନେ ପରୀକ୍ଷା କରିବା ସହ ରୋଗ ଚିହ୍ନଟ କରିଥିଲେ। ଅନ୍ଲାଇନ୍ରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ସମବାୟ ବିଭାଗ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ 72ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଗଣଦୌଡ଼ରେ ତହସିଲଦାର, ପୁଲିସ୍ ବିଭାଗର ଅଧିକାରୀ, ସମବାୟବିତ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଆସ୍କା ଏଆର୍ସିଏସ୍ କାର୍ଯ୍ୟାଳୟଠାରୁ ଗଣଦୌଡ଼ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ, ବସ୍ଷ୍ଟାଣ୍ଡ ଦେଇ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଆତ୍ମନିର୍ଭରଶୀଳ ଭାରତ ପାଇଁ ସମବାୟ ଏକ ମାଧ୍ୟମ ବୋଲି ଅତିଥିମାନେ କହିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶିବାପ୍ରିୟ ଦାସ ପ୍ରଦର୍ଶନୀକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ ବୈଜ୍ଞାନିକ ଚିନ୍ତାଧାରା ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ। ପ୍ରଦର୍ଶନୀରେ 150 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିକଶିତ ଓ ଆତ୍ମନିର୍ଭର ଭାରତ ପାଇଁ ଏସ୍ଟିଇଏମ୍ ଓ ଅନ୍ୟ 7ଟି ବିଷୟରେ ମୋଟ 80ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଏବଂ ସହାୟକ କ୍ୟାମ୍ପସ୍ ପରିବେଶକୁ ପ୍ରୋତ୍ସାହିତ କରିବା ଲାଗି କମିଟିର ଅଧ୍ୟକ୍ଷା ଡକ୍ଟର ଅନୁଭା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲର ମନସ୍ତତ୍ୱବିତ୍ ବିଭାଗର ସହଯୋଗୀ ପ୍ରାଧ୍ୟାପକ ତଥା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡାକ୍ତର ଶ୍ରୁତି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚାପ ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ଉପରେ ଆଲୋଚନା କରିଥିଲେ। ଓଡ଼ିଆ ଲୋକସଂସ୍କୃତିର ଅନନ୍ୟ ଲୋକପର୍ବ ମାର୍ଗଶୀର ଗୁରୁବାରର ତୃତୀୟ ପାଳିରେ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଘରେ ମା' ଲକ୍ଷ୍ମୀଙ୍କର ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିଟି ଘରଦୁଆରେ ପିଠଉ ଚିତାର ଝୋଟି ପଡ଼ିଥିବା ବେଳେ ସୁସ୍ୱାଦୁ ବ୍ୟଞ୍ଜନ ସହ ବିଭିନ୍ନ ପିଠାପଣା ପ୍ରସ୍ତୁତ କରାଯାଇଛି। ବ୍ରତଧାରୀ ମା'ମାନେ ଲକ୍ଷ୍ମୀ ପୁରାଣ ଗାୟନ କରି ପରିବାରର ସୁଖ ସମ୍ପଦ କାମନା କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ସଚେତନତା ବୃଦ୍ଧି କରିବା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଶୁଭାରମ୍ଭ କରିଛନ୍ତି। ଜାତୀୟ ପୋଷ୍ୟ ସନ୍ତାନ ମାସ ପାଳନ ଅବସରରେ ଏହି ରଥ 22 ଦିନ ଧରି ଜିଲ୍ଲାର ସମସ୍ତ 11ଟି ବ୍ଲକ ପରିଭ୍ରମଣ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଇସ୍ପାତ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦେଶର ଇସ୍ପାତ କ୍ଷେତ୍ରକୁ ସୁଦୃଢ଼ କରୁଛି, କହିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ। ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ସାଧାରଣ ଲୋକଙ୍କୁ ଘର ଯୋଗାଇ ଦେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଶପଥ ଗ୍ରହଣ କଲେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଆସନ୍ତାକାଲି ଅନୁଷ୍ଠିତ ହେବ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।